ମୁଁ 9 ନମ୍ବର ୱାର୍ଡରୁ କହୁଛି। ନା ଭଲ ନା କହୁନ, ସୁକାନ୍ତ ସାହୁ, ସୁକାନ୍ତ ଖଣ୍ଡୱାଲ କହୁଛି, ରଙ୍ଗମାଟି ଉପସାହିରୁ। ଆମର ଡ୍ରେନେଜରେ ବହୁତ ସାରା ଡ୍ରେନ ଅଳିଆ ପଡୁଛି, ଡ୍ରେନେଜ ସଫା ହଉନି, ଡ୍ରେନେଜ ସବୁ ଖୋଲା ପଡିଛି, ଡ୍ରେନେଜରେ ସବୁ ମଇଳା ପାଣି ଛାଡ଼ି ଦଉଛନ୍ତି, ଡ୍ରେନେଜରେ ଗୋବର ଆଉ ଅଳିଆ ସବୁ ପକେଇକି ଡ୍ରେନେଜ ସବୁ ପଚୁଛନ୍ତି, ବସବାସ କରିବାକୁ ଅସୁବିଧା ହଉଛି, ଲୋକଙ୍କୁ ଡେଙ୍ଗୁ ବିଭିନ୍ନ ପ୍ରକାର ରୋଗରେ ଲୋକ ପୀଡିତ ହଉଛନ୍ତି।